ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। 70 ବରଷ କି ତା ନୁଆତକା ବୟସର ବରିଷ୍ଠ ନାଗରିକମାନଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବିପିଏମ୍ ଜୟର ଲାଭ ମିଳିବା ଇତା ସହିତ ଯେ କେନ୍ସି ଆୟବର୍ଗର ଲୋକେ ଇଠି 5 ଲକ୍ଷ ଟଙ୍କା ତକ ମାହାଲିଆ ସ୍ୱାସ୍ଥ୍ୟ ବୀମା ପାଇପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାତି ଗଲାକାଲି ହୋଇଥିବାର କେନ୍ଦ୍ର କ୍ୟାବିନେଟ୍ର ବୈଠକଟି ନିଷ୍ପତ୍ତି ନିଆଯାଇଛି। ଇତାର ଜରିଏ 4.5 କୋଟି ପରିବାରର 6 କୋଟି ବରିଷ୍ଠ ନାଗରିକ ଉପକୃତ ହେବେ। ଲୋକର ସାମାଜିକ ଆର୍ ଅର୍ଥନୈତିକ ସ୍ଥିତି ଯାହା ଥିଲେ ବି ଧାରିଜ ବୟସ ସୀମା ଉତ୍ରୁ ଏହି ଯୋଜନା ଲାଭ ମିଳିବା। 17 ନମ୍ବର ବିଧାନସଭାର ପହିଲା ଆଉ ବଜେଟ୍ ଅଧିବେଶନ ଗଲାକାଲି ସରିଛି। ଅଧିବେଶନଟି 27 କାର୍ଯ୍ୟ ଦିବସ ଲାଗି ଧାରିଜ ହୋଇଥିବାର ବେଳେ 2 ଦିନ ଆଗୁନୁ ବାଚସ୍ପତି ସୁରମା ପାଢ଼ୀ ଗୃହକେ ଅନିର୍ଦ୍ଦିଷ୍ଟ ସମୟ ଲାଗି ମୁଲତବୀ ଘୋଷଣା କରିଛନ୍। ଏ ସମୟଟି ଦେଶର ସ୍ୱାଧୀନତା ଉତ୍ରୁ ସୁରମା ପାଢ଼ୀ ଦ୍ୱିତୀୟ ମହିଳା ଭାବେ ବାଚସ୍ପତି ଆସନ ହାସଲ କରିଛନ୍। ରାଜ୍ୟପାଳଙ୍କର ଅଭିଭାଷଣ ସହିତ ଗଲା ଜୁଲାଇ 22 ଦିନ ବିଧାନସଭାର ବଜେଟ୍ ଅଧିବେଶନ ମୁଲ ହୋଇଥିଲା। ବଜେଟ୍ ସମୟଟି 11 ବାର୍ଷିକ ରିପୋର୍ଟ ଆର୍ 42 କମିଟି ରିପୋର୍ଟ ଉତ୍ଥାପିତ ହୋଇଥିଲା। ଏ ସମୟଟି ଗୃହନ 21 ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଥିବାର ବେଳେ 6 ସିଏଜି ରିପୋର୍ଟ ଉପସ୍ଥାପନ କରାଯାଇଥିବାର ଜଣାପଡ଼ିଛି। ଇନ ଜଣେଇ ଦିଆଯାଇପାରେ ଯେ ମୁଖ୍ୟମନ୍ତ୍ରୀ 2024-25 ଆର୍ଥିକ ବର୍ଷ ଲାଗି 2,65,000 କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ। ଭୁବନେଶ୍ୱରର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରନ ଆଜି ନିଯୁକ୍ତି ମେଳା ହେବା। ନିଯୁକ୍ତି ମେଳାଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ଭିନ୍ ଭିନ୍ ବିଭାଗଟି ନିଯୁକ୍ତି ଲାଗି ମନୋନୀତ ହୋଇଥିବାର 476 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ। ଏଥିଲାଗି ମନୋନୀତ ପ୍ରାର୍ଥୀମାନେ ଆଜି ସକାଳର 8 ଉପସ୍ଥିତ ରହିକରି ନିଜର ନାଁ ପଞ୍ଜିକୃତ କରବାରକେ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫୁ କୁହାଯାଇଛି। ରାଜ୍ୟ ଅନୁସୂଚିତ ଜନଜାତି ଆଉ ଜାତି ଉନ୍ନୟନ ସଂଖ୍ୟାଲଘୁ ଆଉ ପଛୁଆବର୍ଗ କଲ୍ୟାଣ ଆର୍ ସାମାଜିକ ସୁରକ୍ଷା ଆଉ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ବୈଠକ ଗଲାକାଲି ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ହୋଇଯାଇଛି। ଏଥି କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ରାମଦାସ ଅଠାବଲେ ଅଧ୍ୟକ୍ଷତା କରିଥିଲେ। ବୈଠକଟି ରାଜ୍ୟର ସାମାଜିକ ସୁରକ୍ଷା ଆଉ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଲାଗି ସ୍ୱତନ୍ତ୍ର ଅନୁଦାନ ଆଉ ପାଣ୍ଠି ବାବଦେ ଆଲୋଚନା କରାଯାଇଛି। କେନ୍ଦ୍ର ସରକାରଙ୍କର ଅନୁଦାନଟି ରାଇଜେ 86 ବୃଦ୍ଧାଶ୍ରମ ଆଉ ରାଜ୍ୟ ସରକାରଙ୍କର ସହାୟତାଟି 5 ବୃଦ୍ଧାଶ୍ରମ ଚାଲୁଥିବାର ଜଣାପଡ଼ିଛି। ଗଲା ଆର୍ଥିକ ବର୍ଷରେ 16 ନୂଆ ବୃଦ୍ଧାଶ୍ରମ ପ୍ରସ୍ତାବ କେନ୍ଦ୍ର ସରକାରଙ୍କଠାରେ ଅନୁମୋଦନ ଲାଗି ପହଞ୍ଚିଛି। ବିଧାନସଭାର ଓଡ଼ିଶା ଦରବାର ସେବାକର ସଂଶୋଧନ ବିଲ୍ 2024 ଗୃହୀତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପନ କରିଥିବାର ବିଲ୍ଟି 4 ସଂଶୋଧନ କରାଯାଇଛି। ବିଲ୍ ବାବଦେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୁଟ୍ଖା ପାନ ମସଲା କମ୍ପାନୀଟି ବ୍ୟବହାର ହେଉଥିବା ଯନ୍ତ୍ରପାତିର ପଞ୍ଜୀକରଣ ଧରାବନ୍ଧା କରାଯାଇଛି। ସେନ୍ତା ନୂଆ ବିଲ୍ଟି ଓଜିଏସ୍ଟି ନିୟମ 2017 ସେକ୍ସନ୍3 ସଂଶୋଧନ କରାଯାଇକରି ମୁଖ୍ୟ କମିଶନର ପଦବୀ ଯୋଡ଼ାଯିବାର ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାର 2024-25 ଆର୍ଥିକ ବର୍ଷରେ କ୍ରୀଡ଼ା ଆଉ ଯୁବସେବା କ୍ଷେତ୍ରର 1,315 କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଛନ୍। ଗଲା ବରଷନୁ ଏହି ପାଣ୍ଠି 98 କୋଟି ଟଙ୍କା ଅଟକାଏ। ଭୁବନେଶ୍ୱରର ନୂଆ ବିଶ୍ୱସ୍ତରୀୟ ଷ୍ଟାଡିୟମ୍ ଆଉ ରାଜ୍ୟର 4 ଜୋନ୍ର ବିଶ୍ୱସ୍ତରୀୟ କ୍ରୀଡ଼ା ଏକାଡେମୀ ଜିଲ୍ଲାସ୍ତରୀୟ କ୍ରୀଡ଼ା ଏକାଡେମୀ ପ୍ରତିଷ୍ଠା ଆଉ ମିନି ଷ୍ଟାଡିୟମ୍ ପ୍ରକଳ୍ପ ଲାଗି ବଜେଟ୍ରେ ବ୍ୟବସ୍ଥା କରାଯାଇଛି। ସୁଭଦ୍ରା ଯୋଜନା ବାବଦେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳର ଗୋଟିଏ ବୈଠକ ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ବାବଦେ ଆଉ ଯୋଜନାର ପ୍ରଚାର ପ୍ରସାର ଆର୍ ଯୋଗାଯୋଗ ବିଷୟ ଆଲୋଚନା କରିଥିଲେ। ଲୋକଙ୍କୁ ସଠିକ୍ ସୂଚନା ଦେବାର ଉପରେ ମୁଖ୍ୟମନ୍ତ୍ରୀ ଜୋର୍ ଦେଇଥିଲେ। ପୂର୍ବତଟ ରେଳବାଇ ତରଫୁ 160 100.44 ନିୟୁତ ଟନ୍ ଭିନ୍ ଭିନ୍ ଦରବ ପରିବହନ କରାଯାଇକରି ନୂଆ ରେକର୍ଡ ହାସଲ କରାଯାଇଛି। ଇଟା ଗଲା ଆର୍ଥିକ ବର୍ଷରେ ସମାନ ସମୟଥି ପଣ୍ୟ ଅପସାରଣ ତୁଳନାନ 6.15 ନିୟୁତ ଟନ୍ ଅତକାଏ। ବିଦ୍ୟୁତ୍ ବିତରଣ କମ୍ପାନୀ TPWODL ତରଫୁ ରେମେଡ୍ ଠାନେ 33 KV ପାୱାର ସବ୍ଷ୍ଟେସନ୍ ଉଦ୍ଘାଟନ କରାଯାଇଛି। ଏହି ପାୱାର ସବ୍ଷ୍ଟେସନ୍ ଜରିଏ ବୁର୍ଲା ହୀରାକୁଦ ରେମେଡ୍ ଗୋପାଳପାଲି ଦୁର୍ଗାପାଲି କ୍ଷେତ୍ରାଜପୁର ଲରପଙ୍କ ଆଉ ଆଖରପାଖର ଇଲାକାର 25,000 ଉପଭୋକ୍ତା ଉପକୃତ ହେବେ ବୋଲି ଜଣାପଡ଼ିଛି। ସମ୍ବଲପୁର ମହାନଗରକେ ବୟଡ଼ ମୁକ୍ତ କରବାର ପାଣି ଜମି ରହିବାର ସମସ୍ୟାର ସମାଧାନ ଆଉ ସହରର ଜଳ ନିଷ୍କାସନ ଲାଗି ଡ୍ରେନେଜ୍ ମାଷ୍ଟର ପ୍ଲାନ୍ ତିଆରି କରାଯିବା। ଏଥିଲାଗି ନାଗରିକମାନଙ୍କନୁ ମତାମତ ଗ୍ରହଣ କାମ ମୂଲ ହୋଇଛି। ଆଜି 22 ୱାର୍ଡର ପରିଚୟ ଗୃହଠାରେ ଲୋକର ମତାମତ ନିଆଯିବା। ଆଇବା 3 ମାସ ତକ ଏହି ପରାମର୍ଶ ଗ୍ରହଣ କାମ ଜାରି ରହିବା ବୋଲି ନଗର ନିଗମ ତରଫୁ କୁହାଯାଇଛି। ମିଆଁମାରର ମଝାମଝି ଗଲାକାଲ ବନିଥିବାର ଘୂର୍ଣ୍ଣି ବଲୟର ବୋଲେ ଆଇବାକାଲ ଆର୍ ଶନିବାର ଦିନ ରାଜ୍ୟର ଭିନ୍ ଭିନ୍ ଜାଗାନ ଜବର ବର୍ଷା ହେବା ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ସମ୍ୟଲପୁର, ସୁନ୍ଦରଗଡ଼, ଅନୁଗୁଳ, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଆର୍ ଉତ୍ତର ଓଡ଼ିଶାର ଜିଲ୍ଲାମାନଙ୍କେ ଆଇବା ଶନିବାର ଦିନ ବହୁତେ ବର୍ଷା ହେବା। ଏସନେର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।